ଗୋଟିଏ ରୋଗ ବୈରାଗ୍ୟ ଅଟେ ତାହା ଦୟାରେ ପୂଜା ପାଉଛି ଯିଏ ସଞ୍ଜ ସକାଳେ ଚଉରାରେ ଥାଇ ହଉଛି ସାହା ବିପଦ ବେଳେ ବୃକ୍ଷ ରୂପେ ସେ ଯେ ଔଷଧ ହଉ ହଉ ଓଡ଼ିଆ ଘରର ସମ୍ପଦ ହଉ ହଉ ତୁଳସୀର ଗୁଣ ଗାରି ମା ଯିଏ ଜାଣି ରଖିବ ସଂସାରରେ ଅଚିନ୍ତା ଦେବତା ସତୀ ରୂପରେ କି ଜୀବଟି ବଳି ଭରସା ହେଲା ସତୀ ନାରୀର ବଳ ଜଳନ୍ଧର ଠାରୁ ଯୁଦ୍ଧ ଗିରିରେ ଲୁଚିଲେ ଧରି ଆପଣା ପ୍ରାଣ କରିଲେ ବିଷ୍ଣୁଙ୍କୁ ସ୍ମରଣ ରଖ ହେ ରଖ ନାରାୟଣ ଅସୁର ସାଥିରେ ଶ୍ରୀହରି ଯୁଦ୍ଧ ହେଲେ ବିଫଳ ଉପାୟ ନ ପାଇ ଶେଷରେ ଲକ୍ଷ୍ମୀ ହିସାବେ ବଡ଼ ଭଉଣୀ ତାର ଏଣୁ ଭିଡ଼ୋଇ ନାରାୟଣ ଅସୁର କଲ ସନମାନ ଭଉଣୀ ଭିଡ଼ୋଇ ଦୁହିଙ୍କୁ ଦୈତ୍ୟ ସାଥିରେ ଧରି ଆପଣ ପୁରକୁ ଚଳିଲା ବାଜେ ବିଜୟ ଭେରି।
ବୃନ୍ଦା ପାରିଲେ ଯେବେ ଜାଣି ହଉ ହଉ ଏ ଯେ ମାୟାବୀ ଚକ୍ରପାଣି
କହନ୍ତି ଶ୍ରୀହରି ଏକ କପାଳ ଲେଖା ନିଜେ ପାପ ବହି କରିଛି ସତ୍ୟ ଧର୍ମର ରକ୍ଷା ନହେଲେ ଦୈତ୍ୟ ଜଳଙ୍ଘର ହଉ ହଉ ଆସିଥାନ୍ତା ଦେବକୁଳ ହଉ ହଉ ଜଗତ ଜନନୀ ପାର୍ବତୀ ବର ପୂଜିଏ ଶ୍ରଦ୍ଧାରେ ସେବା ଯତ୍ନ କରଇ ଅନ୍ତକାଳେ ନର୍କ ନ ଯାଇ କରି କୁଣ୍ଠେ ବସଇ ପାପି ହେଲେ।